ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣର ଦ୍ୱିତୀୟ ଭାଗରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶିକ୍ଷା, ବ୍ୟକ୍ତିତ୍ୱ ନିର୍ମାଣ ଓ ଭବିଷ୍ୟତ ଗଠନକୁ ପ୍ରାଥମିକତା ଦେଇ ବାଲ୍ୟ ବିବାହ ବନ୍ଦ କରିବାକୁ ବାଚସ୍ପତିଙ୍କ ଆହ୍ୱାନ, କଟକଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ଏବଂ ବଲାଙ୍ଗୀର ଜିଲ୍ଲା କୁସଙ୍ଗଠାରେ ରାଜ୍ୟର ପ୍ରଥମ ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ, କଟକ ସତ୍ୟବ୍ରତ ଷ୍ଟାଡିୟମରେ ଉଦ୍ଯାପିତ ହେଲା 51ତମ ରାଜ୍ୟ ଅବକାରୀ କ୍ରୀଡ଼ା ସମାରୋହ। ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣର ଦ୍ୱିତୀୟ ଭାଗରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ। ପରୀକ୍ଷାକୁ ନେଇ ରହୁଥିବା ଚାପ ହ୍ରାସ କରିବା ଉଦ୍ଦେଶ୍ୟରେ ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ପ୍ରଦାନ କରିବେ। ପ୍ରଥମ ଭାଗରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରି କହିଥିଲେ, ପରୀକ୍ଷାକୁ ଏକ ଉତ୍ସବ ଓ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ଉଚିତ। ସଫଳତା ପାଇଁ ଜୀବନ ଓ ବୃତ୍ତିଗତ କୌଶଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦି କହିଥିଲେ।
जो एग्जाम है वो हमें अपने आप को एग्जामिन करने के लिए एग्जाम है। अल्टीमेट गोल एग्जाम के नंबर नहीं हो सकता है, अल्टीमेट गोल संपूर्ण जीवन के विकास का होना चाहिए और इसलिए हमने अपने आप को सीमित नहीं करना चाहिए। तो मेरा तो सभी विद्यार्थियों से आग्रह है कि जिंदगी सबसे ज्यादा उत्तम बने उसके लिए जीवन को तैयार करना है और शिक्षा एक माध्यम है।
प्रधानमंत्री परीक्षा पे चर्चा कार्यक्रम में भाग नेबा पई ମାଇ ଗଭ୍ ପୋର୍ଟାଲରେ ସାରା ଦେଶରୁ 4,50,00,000 ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ପଞ୍ଜୀକରଣ କରିଛନ୍ତି। ଆସନ୍ତାକାଲି ଏହି କାର୍ଯ୍ୟକ୍ରମକୁ ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍, ଶିକ୍ଷା ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସିଧାସଳଖ ପ୍ରସାରଣ କରାଯିବ। ଏଥିସହ ୱେବ୍ସ ଓଟିଟି, ଆମାଜନ୍ ପ୍ରାଇମ୍ ଭିଡ଼ିଓ, ଜିଓ, ଜି5, ସୋନି ଲାଇଭ୍ ଏବଂ ସ୍ପଟିଫାଏ ଆଦି ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପଲବ୍ଧ ହେବ। ଶିକ୍ଷା, ବ୍ୟକ୍ତିତ୍ୱ ନିର୍ମାଣ ଓ ଭବିଷ୍ୟତ ଗଠନକୁ ପ୍ରାଥମିକତା ଦେଇ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସମାଜର ପ୍ରତିଟି ବର୍ଗ ଦାୟିତ୍ୱ ସମ୍ପାଦନ କରିବା ନିମନ୍ତେ ଏକଜୁଟ ହେବା ଆବଶ୍ୟକ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷାଧାରାରେ ସାମିଲ ହେବା ଓ ବାଲ୍ୟ ବିବାହକୁ ବନ୍ଦ କରିବା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ବାଲ୍ୟ ବିବାହ ଏକ କୁପ୍ରଥା ଏବଂ ଅପ୍ରାପ୍ତ ବୟସରେ ଅନେକ ବାଳକ ଓ ବାଳିକା ଏହାର ଶିକାର ହୋଇଥାନ୍ତି। ଏହି ଅବସରରେ ବାଚସ୍ପତି ବାଲ୍ୟ ବିବାହ ମୁକ୍ତ ଭାରତ ରଥକୁ ଶୁଭାରମ୍ଭ କରିବା ସହ ଶପଥପାଠ କରାଇଥିଲେ। ସମର୍ପିତ ଭାବନା, ସକାରାତ୍ମକ ଚିନ୍ତାଧାରା ଓ ସମସ୍ତଙ୍କ ପ୍ରୟାସ ମାଧ୍ୟମରେ ଗଣ୍ଡ ସମାଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଭୁବନେଶ୍ୱର ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନରେ ଗଣ୍ଡ ସାଂସ୍କୃତିକ ସମାଜ ଓଡ଼ିଶା ପକ୍ଷରୁ ଆୟୋଜିତ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ଗଣ୍ଡ କହିଛନ୍ତି, ସମାଜକୁ ସଂଗଠିତ କରିବା, ଏକତାକୁ ସୁଦୃଢ଼ କରିବା ସହ ବିକାଶ ପଥରେ ସକ୍ରିୟ ସହଭାଗିତା ଆବଶ୍ୟକ। ଆୟକର ଆଇନ 2025 ଅନ୍ତର୍ଗତ ପ୍ରସ୍ତାବିତ ନିୟମାବଳୀ ଏବଂ ଏ ସଂକ୍ରାନ୍ତ ଫର୍ମଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କଠାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ମତାମତ ଆହ୍ୱାନ କରିଛି। ପ୍ରସ୍ତାବିତ ନିୟମାବଳୀ ଏବଂ ଫର୍ମଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ଆୟକର ବିଭାଗର ୱେବ୍ସାଇଟ୍ incometaxindia.gov.inରେ ଉପଲବ୍ଧ ରହିଛି। ମତାମତ ଉପରେ ବିଚାର ବିମର୍ଶ ପରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ସଂଶୋଧିତ ନିୟମାବଳୀ ପ୍ରକାଶ ପାଇବ। ଗତବର୍ଷ ଅଗଷ୍ଟ ମାସରେ ଆୟକର ଆଇନ 2025 ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଆସନ୍ତା ଏପ୍ରିଲ ମାସ ପହିଲାରୁ ଏହି ଆଇନ କାର୍ଯ୍ୟକାରୀ ହେବ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ପାତି ସୋନପୁର ଗ୍ରାମର ସ୍ୱାମୀ ସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 4,00,000 ଟଙ୍କାର ଅନୁକମ୍ପମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆନ୍ଧ୍ର ଶ୍ରୀକାକୁଲମ ପକ୍ଷାଗତ ରୋଗୀକୁ ଚିକିତ୍ସା ପାଇଁ ନେଉଥିବା ବେଳେ 16 ନମ୍ବର ଜାତୀୟ ରାଜପଥର ଶ୍ରୀକାକୁଲମ ନନ୍ଦୀଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିବା ସହିତ 5 ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁକୁ ନେଇ 15 ଦିନିଆ ଲାଇଭ୍ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବିଭିନ୍ନ ଅଞ୍ଚଳର ଅଭିଜ୍ଞ ଆଦିବାସୀ କାରିଗରମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା। ରାଜ୍ୟର ସମୃଦ୍ଧ ଆଦିବାସୀ ଐତିହ୍ୟର ସୁରକ୍ଷା, ଜନସାଧାରଣଙ୍କ ମଧ୍ୟରେ ଆଦିବାସୀ କଳା ଓ କଳାବସ୍ତୁ ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ସଂକ୍ରାମକ ରୋଗ ପ୍ରାଣୀମାନଙ୍କୁ ଅସୁସ୍ଥ ଓ ଦୁର୍ବଳ କରିବା ସହିତ ସେମାନଙ୍କ ପାଇଁ ଘାତକ ହୋଇଥାଏ। ଏଥିପାଇଁ ଟିକା ହେଉଛି ସୁରକ୍ଷାର ସର୍ବଶ୍ରେଷ୍ଠ ଉପାୟ। ଫାଟୁଆ, ସାହଣା, ବଜବଜିଆ ଭଳି ରୋଗକୁ ଟିକାକରଣ ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରେ। ପ୍ରାଣୀ ଚିକିତ୍ସକଙ୍କୁ ପଚାରି ଟିକା ଦିଅନ୍ତୁ ଓ ପ୍ରାଣୀଧନକୁ ସୁସ୍ଥ ସୁରକ୍ଷିତ ରଖିବାର ସଂକଳ୍ପ ନିଅନ୍ତୁ। ମନେ ରଖନ୍ତୁ, ରୋଗମୁକ୍ତ ଗୁହାଳ ପ୍ରାଣୀ ସମ୍ପଦ ସମୃଦ୍ଧିର ପ୍ରଥମ ପାହାଚ।
କଟକ ଜିଲ୍ଲା ବାଲିଯାତ୍ରା ତଳପଡ଼ିଆରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତି ମେଳାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାବସାହେବ ସିନ୍ଧେ ଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ଯୋଗଦେଇ ଆଶାୟୀ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମେଳାର ସୁଯୋଗ ନେବା ପାଇଁ ଆହ୍ୱାନ ଦେଇଥିଲେ। ମେଳାରେ କୃଷି, ସ୍ୱାସ୍ଥ୍ୟସେବା, ଅଟୋମୋବାଇଲ୍, ନର୍ସିଂ ଭଳି 40ରୁ ଉର୍ଦ୍ଧ୍ୱ ସଂସ୍ଥା ଯୋଗ ଦେଇଥିଲେ। ନିଯୁକ୍ତି ପୂର୍ବରୁ ପ୍ରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ତାଲିମ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ରାଜ୍ୟ ସରକାର ପ୍ରାର୍ଥୀଙ୍କ ପ୍ରଶିକ୍ଷଣ, ରହିବା ଓ ଖାଦ୍ୟପେୟର ସମସ୍ତ ଖର୍ଚ୍ଚ ବହନ କରିବେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ନିଯୁକ୍ତି ମେଳାରେ 14ଟି ବ୍ଲକର 1500ରୁ ଅଧିକ ନିଯୁକ୍ତି ଆଶାୟୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ 229 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା। 40 ଜଣ ପ୍ରତ୍ୟକ୍ଷ ନିଯୁକ୍ତିଦାତାଙ୍କ ଦ୍ୱାରା 971 ଜଣ ପ୍ରାର୍ଥୀଙ୍କୁ ତାଲିକାଭୁକ୍ତ କରାଯିବା ସହ 309 ଜଣ ପ୍ରାର୍ଥୀଙ୍କୁ ସ୍ୱଳ୍ପକାଳୀନ ଦକ୍ଷତା ପାଇଁ 22 ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହ ଜଡ଼ିତ କରାଯାଇଛି। ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରିବା ପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତବର୍ଷ ଜିଲ୍ଲାରେ 925 ସଡ଼କ ଦୁର୍ଘଟଣାରେ 468 ଜଣଙ୍କ ଜୀବନହାନୀ ସହ 514 ଜଣ ଆହତ ହୋଇଥିଲେ। ହେଲମେଟ୍ ପିନ୍ଧି ନଥିବାରୁ 60% ଲୋକଙ୍କ ଜୀବନହାନୀ ଘଟିଥିଲା। ଜିଲ୍ଲାର ଲୋକଙ୍କ କଲ୍ୟାଣ ପାଇଁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପ୍ରଶାସନର ନୈତିକ ଦାୟିତ୍ୱ। ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ସହ ସଡ଼କ ସୁରକ୍ଷା ନିୟମକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ାଠାରେ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଛି। ସିଅର୍ଣ୍ଣ ଅଭିଯାନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜି ଯୋଗଦେଇ ମଣ୍ଡିର ଉଦ୍ଘାଟନ କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। ଶିକ୍ଷକମାନଙ୍କୁ ନୂତନ ପାଠ୍ୟକ୍ରମ, ଯୋଗ ଶିକ୍ଷା, ବୃତ୍ତିଗତ ଶିକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନର ଉଦ୍ଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଭଣ୍ଡାରୀପୋଖରୀ ସାହିତ୍ୟ ସଂସଦର ଉତ୍ତରୋତ୍ତର କାମନା କରି ଏହା ସହିତ ରାଜ୍ୟର ଏକ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଭାବେ ମର୍ଯ୍ୟାଦା ପାଇଥିବାରୁ ଶ୍ରୀ ସୂରଜ ଖୁସି ବ୍ୟକ୍ତ କରିଥିଲେ। ନୂଆପଡ଼ା ଜିଲ୍ଲାରେ ଖଡ଼ିଆଳ ମହୋତ୍ସବ 2026 ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ସଫେଇ କାର୍ଯ୍ୟରେ ସାମିଲ ହେବା ସହ ମହୋତ୍ସବ ପାଳନ କମିଟିର ମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ। ମାଲକାନଗିରି ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ତଥା ବିଦ୍ୟାଳୟର ପରିଚାଳନା ସମିତିର ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଓ ସେମାନଙ୍କ ଦ୍ୱାରା ଡ୍ରୋନ୍ ଚାଳନା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ କୁସଙ୍ଗଠାରେ ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ପ୍ରଥମଥର ପାଇଁ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଏହି କପ୍ର ଆୟୋଜନ କରାଯାଇଛି। ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କ୍ରୀଡ଼ାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଆସନ୍ତା 14 ପର୍ଯ୍ୟନ୍ତ ମ୍ୟାଚ୍ ଚାଲିବ। କଟକ ସତ୍ୟବ୍ରତ ଷ୍ଟାଡିୟମରେ ଚାଲିଥିବା 51ତମ ରାଜ୍ୟ ଅବକାରୀ କ୍ରୀଡ଼ା ସମାରୋହ ଆଜି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ଆୟୁକ୍ତ ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ମହିଳା 20 ବର୍ଷରୁ କମ୍ ଜାତୀୟ ଫୁଟବଲ ଦଳର ସହାୟକ କୋଚ୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣର ଦ୍ୱିତୀୟ ଭାଗରେ ଆସନ୍ତାକାଲି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶିକ୍ଷା, ବ୍ୟକ୍ତିତ୍ୱ ନିର୍ମାଣ ଓ ଭବିଷ୍ୟତ ଗଠନକୁ ପ୍ରାଥମିକତା ଦେଇ ବାଲ୍ୟ ବିବାହ ବନ୍ଦ କରିବାକୁ ବାଚସ୍ପତିଙ୍କ ଆହ୍ୱାନ। କଟକଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ଏବଂ ବଲାଙ୍ଗୀର ଜିଲ୍ଲା କୁସଙ୍ଗଠାରେ ରାଜ୍ୟର ପ୍ରଥମ ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ। କଟକ ସତ୍ୟବ୍ରତ ଷ୍ଟାଡିୟମରେ ଉଦ୍ଯାପିତ ହେଲା 51ତମ ରାଜ୍ୟ ଅବକାରୀ କ୍ରୀଡ଼ା ସମାରୋହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।